ଯିହୋଶୁଅ ଛ ପର୍ବ। ସେହି ସମୟରେ ଇସ୍ରାଏଲ ସନ୍ତାନଗଣ ସକାଶୁ ଜିରିହୋ ରୁଦ୍ଧ ଥିଲା, ଦୃଢ଼ ରୂପେ ରୁଦ୍ଧ ହୋଇଥିଲା। କେହି ବାହାରକୁ ଗଲା ନାହିଁ ଓ କେହି ଭିତରକୁ ଆସିଲା ନାହିଁ। ତେଣୁ ସଦାପ୍ରଭୁ ଯିହୋଶୁଙ୍କୁ କହିଲେ, ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଜିରିହୋ ନଗର ଓ ତହିଁର ରାଜା ଓ ବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ। ତୁମେମାନେ ନଗର ବେସ୍ତନ କରିବ, ସମସ୍ତ ଯୋଦ୍ଧା ଥରେ ନଗର ଚାରିଆଡ଼େ ପ୍ରଦକ୍ଷିଣ କରିବେ। ଏହି ପ୍ରକାରେ ତୁମେ ଛଅ ଦିନ କରିବ। ପୁଣି ସାତ ଜଣ ଯାଜକ ସିନ୍ଦୁକର ଅଗ୍ରସର ହୋଇ ମହାଶବ୍ଦ କରି ସାତ ତୂରି ବହିବେ, ଆଉ ସପ୍ତମ ଦିନ ତୁମେମାନେ ସାତଥର ନଗର ପ୍ରଦକ୍ଷିଣ କରିବ ଓ ଯାଜକମାନେ ତୂରି ବଜାଇବେ। ଏଥିରେ ଯେତେବେଳେ ସେମାନେ ମହାଶବ୍ଦକାରୀ ସିଙ୍ଗାରେ ଦୀର୍ଘଧ୍ୱନି କରିବେ ଓ ଯେତେବେଳେ ତୁମେମାନେ ସେହି ତୂରି ଶବ୍ଦ ଶୁଣିବ, ସେତେବେଳେ ସମସ୍ତ ଲୋକ ମହାଜୟଧ୍ୱନିରେ ଜୟଧ୍ୱନି କରିବେ। ତହିଁରେ ନଗରର ପ୍ରାଚୀର ପଡ଼ି ସମଭୂମି ହେବ ଓ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ଉଠିଯିବେ। ତେଣୁ ନୁନର ପୁତ୍ର ଯୋଶୁଅ ଯାଜକମାନଙ୍କୁ ଡାକି କହିଲେ, ତୁମେମାନେ ନିୟମ ସିନ୍ଧୁକ ଘେନ ଓ ସାତଜଣ ଯାଜକ ସଦାପ୍ରଭୁଙ୍କ ସିନ୍ଧୁକର ଅଗ୍ରସର ହୋଇ ମହାଶବ୍ଦକାରୀ ସାତତୂରି ବହନ୍ତୁ। ଏଥିରେ ସେମାନେ ଲୋକମାନଙ୍କୁ କହିଲେ, ତୁମେମାନେ ଅଗ୍ରସର ହୋଇ ନଗର ବେସ୍ତନ କର ଓ ସସଜ୍ଜ ଲୋକେ ସଦାପ୍ରଭୁଙ୍କ ସିନ୍ଧୁକ ସମ୍ମୁଖବର୍ତ୍ତୀ ହୋଇ ଗମନ କରନ୍ତୁ। ତେଣୁ ଯିହୋଶୁଅ ଲୋକମାନଙ୍କୁ କହିଲା ଉତ୍ତାରେ ସାତଜଣ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ମହାଶବ୍ଦକାରୀ ତୂରି ବହି ବଜାଇ ବଜାଇ ଚାଲିଲେ ଓ ସଦାପ୍ରଭୁଙ୍କ ନିୟମ ସିନ୍ଧୁକ ସେମାନଙ୍କ ପଛେ ପଛେ ଚଳିଲା, ଆଉ ସସଜ୍ଜ ଲୋକମାନେ ତୂରିବାଦକ ଯାଜକମାନଙ୍କ ଆଗେ ଆଗେ ଚାଲିଲେ। ପୁଣି ଯାଜକମାନେ ତୂରି ବଜାଇ ଯାଉ ଯାଉ ପଶ୍ଚାତଗାମୀ ଲୋକମାନେ ସିନ୍ଧୁକର ପଛେ ପଛେ ଗମନ କଲେ। ମାତ୍ର ଯିହୋଶୁଅ ଲୋକମାନଙ୍କୁ ଆଜ୍ଞା ଦେଇ କହିଥିଲେ, ତୁମେମାନେ ଜୟଧ୍ୱନି କରିବ ନାହିଁ, କିଏ ଆପଣା ରବ ଶୁଣାଇବ ନାହିଁ, କିମ୍ବା ତୁମମାନଙ୍କ ମୁଖରୁ କୌଣସି ବାକ୍ୟ ନିର୍ଗତ ହେବ ନାହିଁ। ମୁଁ ଜୟଧ୍ୱନି କରିବାକୁ ଆଜ୍ଞା ଦେଲେ ତୁମେମାନେ ଜୟଧ୍ୱନି କରିବ। ଏହି ରୂପେ ସେ ସଦାପ୍ରଭୁଙ୍କ ସିନ୍ଦୁକକୁ ନଗରର ଚାରିଆଡ଼େ ଥରେ ଲେଖାଏଁ ପ୍ରଦକ୍ଷିଣ କରାଇଲେ। ତେଣୁ ଲୋକମାନେ ଛାଉଣିକି ଆସିଲେ, ଆଉ ଛାଉଣିରେ ବାସ କଲେ। ଅନନ୍ତର ଯିହୋଶୁଅ ଅତି ପ୍ରଭାତରେ ଉଠିଲେ, ପୁଣି ଯାଜକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଘେନିଲେ, ଆଉ ସାତ ଯାଜକ ମହାଶବ୍ଦକାରୀ ସାତ ତୂରି ଧରି ସଦାପ୍ରଭୁଙ୍କ ସିନ୍ଦୁକ ଆଗେ ଆଗେ କ୍ରମାଗତ ଗମନ କରି ତୂରି ବଜାଇଲେ। ସସଜ୍ଜ ଲୋକମାନେ ସେମାନଙ୍କ ଅଗ୍ରସର ହୋଇ ଚାଲିଲେ, ପୁଣି ପଶ୍ଚାଦ୍ୱର୍ତ୍ତୀ ଲୋକମାନେ ସଦାପ୍ରଭୁଙ୍କର ସିନ୍ଦୁକ ପଛେ ପଛେ ଚାଲିଲେ। ଯାଜକମାନେ ତୂରି ବଜାଇ ବଜାଇ ଗମନ କଲେ, ଆଉ ଦ୍ୱିତୀୟ ଦିନ ସେମାନେ ଥରେ ନଗର ପ୍ରଦକ୍ଷିଣ କରି ଛାଉଣିକି ଫେରିଆସିଲେ। ଏହି ରୂପେ ସେମାନେ ଛଅ ଦିନ କଲେ। ତେଣୁ ସପ୍ତମ ଦିନ ପ୍ରଭାତରେ ଅରୁଣୋଦୟ ସମୟରେ ସେମାନେ ଉଠି ସେହି ରୂପେ ସାତଥର ନଗର ପ୍ରଦକ୍ଷିଣ କଲେ। ପୁଣି ଯାଜକମାନେ ସପ୍ତମ ଥର ତୂରି ବଜାଇଲା ବେଳେ ଯିହୋଶୁଅ ଲୋକମାନଙ୍କୁ କହିଲେ, ଜୟଧ୍ୱନି କର, କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏ ନଗର ଦେଲେ। ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ। କେବଳ ରାହବ ବେଶ୍ୟା ସେ ଗୃହରେ ଓ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ, କାରଣ ସେ ଆମ୍ଭମାନଙ୍କ ପ୍ରେରିତ ଦୂତମାନଙ୍କୁ ଲୁଚାଇ ରଖିଥିଲା, ଆଉ ତୁମେମାନେ ସେହି ବର୍ଜିତ ଦ୍ରବ୍ୟରୁ ଆପଣମାନଙ୍କୁ କୌଣସି ମତେ ରକ୍ଷା କରିବ। ନହେଲେ କେଜାଣି ତୁମେମାନେ ତାହା ବର୍ଜିତ କଲାଉତାରେ ସେହି ବର୍ଜିତ ବସ୍ତୁରୁ କିଛି ଗ୍ରହଣ କରିବ, ତାହା କଲେ ତୁମେମାନେ ଇସ୍ରାଏଲ ଛାଉଣିକି ବର୍ଜିତ କରିବ ଓ ତାକୁ ଦୁଃଖ ଦେବ। ମାତ୍ର ସମୁଦାୟ ରୂପା ଓ ସୁନା, ପୁଣି ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର, ତାହା ସବୁ ସଦାପ୍ରଭୁଙ୍କ ଭଣ୍ଡାରକୁ ଆସିବ। ଏହି ରୂପେ ଲୋକମାନେ ଜୟଧ୍ୱନି କଲେ ଓ ଯାଜକମାନେ ତୂରି ବଜାଇଲେ। ପୁଣି ଲୋକମାନେ ତୂରିଧ୍ୱନି ଶୁଣି ମହାଜୟଧ୍ୱନିରେ ଜୟଧ୍ୱନି କରନ୍ତେ ପ୍ରାଚୀର ପଡ଼ି ସମଭୂମି ହେଲା। ତେଣୁ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ନଗରକୁ ଉଠିଗଲେ ଓ ନଗର ହସ୍ତଗତ କଲେ। ପୁଣି ସେମାନେ ପୁରୁଷ ଓ ସ୍ତ୍ରୀ, ଯୁବା ଓ ବୃଦ୍ଧ, ପୁଣି ଗୋରୁ ଓ ମେଷ ଓ ଗର୍ଦ୍ଧବ ଆଦି ଯାହା ଯାହା ନଗରରେ ଥିଲା ସେସବୁକୁ ଖଡ଼ଗ ମୁଖରେ ବର୍ଜିତ ରୂପେ ବିନାଶ କଲେ। ମାତ୍ର ଯେଉଁ ଦୁଇ ବ୍ୟକ୍ତି ଦେଶ ଅନୁସନ୍ଧାନ କରିଥିଲେ, ଯିହୋଶୁଅ ସେମାନଙ୍କୁ କହିଲେ, ତୁମେମାନେ ସେହି ବେଶ୍ୟା ଘରକୁ ଯାଅ, ପୁଣି ତାହା ନିକଟରେ ଯେଉଁ ଶପଥ କରିଅଛ ତଦନୁସାରେ ସେହି ସ୍ତ୍ରୀ କି ଓ ତାହାର ଯାହା ଯାହା ଅଛି ସେସବୁକୁ ସେଠାରୁ ବାହାର କରି ଆଣ। ଏଥିରେ ସେହି ଯୁବା ଚରମାନେ ଗଲେ। ପୁଣି ରାହାବକୁ ଓ ତାହାର ପିତା ଓ ତାହାର ମାତା ଓ ତାହାର ଭାଇମାନଙ୍କୁ, ପୁଣି ଯାହା ଯାହା ତାହାର ଥିଲା ସେସବୁ ବାହାର କରି ଆଣିଲେ। ମଧ୍ୟ ସେମାନେ ତାହାର ଜ୍ଞାତି ସମସ୍ତଙ୍କୁ ବାହାର କରି ଆଣିଲେ। ଆଉ ସେମାନଙ୍କୁ ଇସ୍ରାଏଲ ଛାଉଣୀ ବାହାରେ ରଖିଲେ। ଆହୁରି ଲୋକମାନେ ନଗର ଓ ତନ୍ମଧ୍ୟ ସ୍ଥିତ ସକଳ ବସ୍ତୁ ଅଗ୍ନିରେ ଦଗ୍ଧ କଲେ। କେବଳ ରୂପା ଓ ସୁନା, ପୁଣି ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଗୃହର ଭଣ୍ଡାରରେ ରଖିଲେ। ମାତ୍ର ଯୋଶୁଆ ରାହବ ବେଶ୍ୟାକୁ ଓ ତାହାର ପିତୃ ପରିବାରକୁ ଓ ତାହାର ସର୍ବସ୍ୱ ଜୀବିତ ରଖିଲେ। ପୁଣି ସେ ଆଜି ପର୍ଯ୍ୟନ୍ତ ଇସ୍ରାଏଲ ମଧ୍ୟରେ ବସତି କରୁଅଛି, କାରଣ ଜିରିହୋ ଅନ୍ୱେଷଣ କରିବା ପାଇଁ ଯୋଶୁଆ ଯେଉଁ ଦୂତମାନଙ୍କୁ ପଠାଇଥିଲେ ସେମାନଙ୍କୁ ସେ ଲୁଚାଇ ରଖିଥିଲା। ସେ ସମୟରେ ଯୋଶୁଆ ସେମାନଙ୍କୁ ଶପଥ କରାଇ କହିଲେ, ଯେ କେହି ଉଠି ପୁନର୍ବାର ଏହି ଜିରିହୋ ନଗର ନିର୍ମାଣ କରେ ସେ ସଦାପ୍ରଭୁଙ୍କ ସାକ୍ଷାତରେ ଶାପଗ୍ରସ୍ତ ହେଉ। ସେ ଆପଣ ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣ କନିଷ୍ଠ ପୁତ୍ରର ମୃତ୍ୟୁ ସହିତ ତହିଁର ଦ୍ୱାରମୂଳ ସ୍ଥାପନ କରିବ। ଏହି ରୂପେ ସଦାପ୍ରଭୁ ଯୋଶୁଆଙ୍କର ସହବର୍ତ୍ତୀ ହେଲେ ଓ ତାଙ୍କର କୀର୍ତ୍ତି ଦେଶଯାକ ବ୍ୟାପିଲା।